ମୋ ନାଁ ମଞ୍ଜୁଲତା ବେହେରା, ମୁଁ ନୀଳାଙ୍କାରି ନଗର 21 ନମ୍ବର ୱାର୍ଡର ବାସିନ୍ଦା। ଆମ ସାହିରେ ଆଜି ସିଫାର ଟିମ୍ ଆସିକିରି ଆମେ କେମିତି ସୁଲଭ ମୂଲ୍ୟରେ ପାଇଖାନା ଯାଇକି ସଫା କରିବୁ ସେଇ ବିଷୟରେ ଗୋଟେ ରାଲି ବା କ୍ୟାମ୍ପେନିଂ ଗୋଟେ କରିଥିଲେ, ଆଉ ଘର ଘର ବୁଲି ମାନେ ଚିହ୍ନଟ କରେଇଥିଲେ କି କ୍ୟୁଆର କୋଡ ବି ଲଗେଇଥିଲେ, ଯୋଉଟାକି ଆମେ ସ୍କାନ କରିକିରି ସୁଲଭ ମୂଲ୍ୟରେ ଲାଟ୍ରିନ୍ ଯାଇକି ସଫା କରିପାରିବୁ। ଆଉ ଆମକୁ ଏଇଟା ବହୁତ ଭଲ ସୁବିଧା ହେଲା କି ଯେହେତୁ ଆମେ ବାହାରୁ ଲାଟ୍ରିନ୍ ଗାଡି ଡାକୁଥିଲୁ, ବହୁତ ପଇସା ବି ସେମାନେ ନଉଥିଲେ, ଆମେ ଏବେ ମାତ୍ର ତାଠୁ ବହୁତ କମ ପଇସାରେ ଆମେ ଏବେ ସଫା କରିପାରିବୁ। ଆମେ କଥା ଜାଣିବୁ, ଆଉ ଆମେ ଚାରିପଟ ଯାକ ଯେତେ ଲୋକ ଅଛନ୍ତି ସମସ୍ତଙ୍କୁ ଆମେ ଏ କଥା ଜଣେଇବୁ। ଧନ୍ୟବାଦ।